ଜୟ ଜଗନ୍ନାଥ। ମୋର ହୃଦୟର ଗୀତ, ମୋର ଆତ୍ମାର ଗୀତ, ମୋ ମନର ଗୀତ, ଆଉ ମୋ ସ୍ମୃତିର ଗୀତ, ଏ ମନ ମୋ ମନ। ଆପଣମାନେ ଦେଖୁଥିଲେ ଇ ନ୍ୟୁଜ୍ ଓଡ଼ିଆରେ, ସେଇଟା ଅର୍ମାନ ମ୍ୟୁଜିକର ଥିଲା, ମୋର ନିଜ ପ୍ରଡ଼କ୍ସନ। ଆଜିଠାରୁ ଆପଣମାନଙ୍କ ହୃଦୟର ଗୀତ ମଧ୍ୟ ଆପଣମାନେ ଦେଖିପାରିବେ, ମେଲ୍ ଆଉ ଫିମେଲ୍ ଭର୍ସନ୍, କେବଳ ଅର୍ମାନ ମ୍ୟୁଜିକରେ, ଅର୍ମାନ ମ୍ୟୁଜିକ ୟୁଟ୍ୟୁବ ଚ୍ୟାନେଲରେ। ଆପଣମାନେ ଏଇ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ସେୟାର କରନ୍ତୁ, ଆଉ ଗୋଟେ ଗୋଟେ ଗୀତକୁ ଆପଣଙ୍କର ଭଲ ପାଇବାର ଗୋଟେ ଗୋଟେ ଛୋଟ ଛୋଟ ଲାଇକ୍ ଦିଅନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
କହ,
ମୁଁ ଭଲ ପାଇବାକୁ ତୁ ଶେଷରେ ଏମିତି ବୁଝିଲୁ?
ଭଲ ପାଇବା, ସେ ଭଲ ପାଇବାକୁ ତୁ କେବେଠାରୁ ମାରି ସାରିଛୁ?
ତୁ ଏମିତି କହନି ପ୍ଲିଜ, ତୁ ଏମିତି କହିଲେ ମୁଁ ବଞ୍ଚିବି କେମିତି? ମୁଁ ଆଜି ବି ତତେ ସେତିକି ଭଲ ପାଏ।
ତୁ ସ୍ୱାର୍ଥପର, ତୁ ଭୁଲି ଯା, ଭୁଲି ଯା ମତେ।
नमस्कार मु कंठशिल्पी अमृता नायक तबे आज एठी अरमान म्यूजिक रो ए मन मो मन गीत रो फीमेल वर्जन रिकॉर्डिंग चली छि तारो मेल वर्जन टा बहुत ही पॉपुलर हि छि घरे घरे परिचित आपन समस्त बहुत भल पाइबा दे छथि आ तबे मु धन्यवाद देबी लिरिसिस्ट सुनील भाई को एवं म्यूजिक डायरेक्टर जापानी भाई को मते आरो फीमेल वर्जन टी गाइबार सुजोग दैथिबारु आ मु आशा करु छि आपन मेल वर्जन को जति की भल पाइबा दे छथि फीमेल वर्जन को मते सेति की भल पाइबा दे
जय जगन्नाथ ମୋର ହୃଦୟର ଗୀତ ମୋର ଆତ୍ମାର ଗୀତ ମୋ ମନର ଗୀତ ଆଉ ମୋ ସ୍ମୃତିର ଗୀତ ଏ ମନ ମୋ ମନ ଆପଣମାନେ ଦେଖୁଥିଲେ ଇ ନ୍ୟୁଜ୍ ଓଡ଼ିଆରେ ସେଇଟା ଅରମାନ ମ୍ୟୁଜିକ୍ର ଥିଲା ମୋର ନିଜ ପ୍ରଡ଼କ୍ସନ୍ ଆଜିଠାରୁ ଆପଣମାନଙ୍କ ହୃଦୟର ଗୀତ ମଧ୍ୟ ଆପଣମାନେ ଦେଖିପାରିବେ ମେଲ୍ ଆଉ ଫିମେଲ୍ ଭର୍ସନ୍ କେବଳ ଅରମାନ ମ୍ୟୁଜିକ୍ରେ ଅରମାନ ମ୍ୟୁଜିକ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଆପଣମାନେ ଏଇ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ସେୟାର୍ କରନ୍ତୁ ଆଉ ଗୋଟେ ଗୋଟେ ଗୀତକୁ ଆପଣଙ୍କର ଭଲ ପାଇବାର ଗୋଟେ ଗୋଟେ ଛୋଟ ଛୋଟ ଲାଇକ୍ ଦିଅନ୍ତୁ ଆଜିଠାରୁ ଅନେକ ଗୀତ ସ୍ୟାଡ୍ ସଙ୍ଗ୍ ରୋମାଣ୍ଟିକ୍ ସଙ୍ଗ୍ ଭଜନ ଆଉ ପେପି ନମ୍ବର ମୋର ପ୍ରାୟ ଗୀତ ଆପଣମାନେ ଦେଖିପାରିବେ ଅରମାନ ମ୍ୟୁଜିକ୍ରେ ଆପଣଙ୍କର ଆଉ ମୋ ଭିତରେ ଯେଉଁ ଭଲ ପାଇବା ଅଛି ଆପଣମାନେ ଅରମାନ ମ୍ୟୁଜିକ୍ ୟୁଟ୍ୟୁବ୍ ଚ୍ୟାନେଲକୁ ଦିଅନ୍ତୁ ସେଇ ଭଲ ପାଇବା ମୁଁ ସବୁଦିନ ପାଇଁ ଆପଣଙ୍କ ପାଖରେ ଚିର ଋଣୀ ହିଁ ରହିବି ଜୟ ଜଗନ୍ନାଥ ଜୟ ଜଗନ୍ନାଥ
ନମସ୍କାର ଦର୍ଶକ ବନ୍ଧୁ ମୁଁ ଗୀତିକାର ସୁନୀଲ ମହାରଣା ଆଜି ଆମର ଏଠି ଗୋଟେ ସୁନ୍ଦର ଗୀତର ଡବିଂ ଚାଲିଥିଲା ଏ ମନ ମୋ ମନ ଗୀତର ଫିମେଲ୍ ଭର୍ସନ୍ ଆପଣମାନେ ତ ମେଲ୍ ଭର୍ସନ୍ ଅଲରେଡ଼ି ଶୁଣିସାରିଛନ୍ତି ପ୍ରଚୁର ମାତ୍ରାରେ ସ୍ନେହ ଭଲ ପାଇବା ସେ ଗୀତକୁ ଦେଇଛନ୍ତି ଆଉ ମୋତେ ସୁଯୋଗ ଦେଇଛନ୍ତି ଜାପାନୀ ଭାଇ ଏଇ ଗୀତରେ ଲେଖିବା ପାଇଁ ଆପଣ ଜାଣିଥିବେ ଓଡ଼ିଶାର ବର୍ତ୍ତମାନ ସ୍ୟାଡ୍ ସଙ୍ଗର କିଙ୍ଗ କହିଲେ ଅତ୍ୟୁକ୍ତି ହେବନି ଜାପାନୀ ଭାଇ ଯିଏକି ଆପଣଙ୍କୁ ଅନେକ ସ୍ୟାଡ୍ ସଙ୍ଗରେ ଭିଜେଇଛନ୍ତି ହଜେଇଛନ୍ତି ସେଇ ଜାପାନୀ ଭାଇଙ୍କ ଗୀତକୁ ଗାଇଛନ୍ତି ଅମ୍ରିତା ନାୟକ ବହୁତ ସୁନ୍ଦର ଗାଇଛନ୍ତି ଆଉ ଜାପାନୀ ଭାଇଙ୍କ ମ୍ୟୁଜିକ୍ ତ ବହୁତ ସୁନ୍ଦର ହେଇଛି ଗୀତରେ ମେଲ୍ ଗୀତରେ ଯାହା ବି କିଛି କନସେପ୍ଟ ଥିଲା ଏଇ ଗୀତରେ ଆମେ ତାର ରିପ୍ଲାଇ ଦେଇଛୁ ସେଇ ଝିଅ ରିପ୍ଲାଇ ଦେଇଛି ଯେ ଭଲ ପାଇବାରେ ସେ ଏବେ ବି ହାରିନି ଏବେ ବି ଭଲ ପାଉଛି ଆଉ ଏତିକି କହିବି ଯେ ଜଣକୁ ଭୁଲ ବୁଝିବା ପୂର୍ବରୁ ତା ପରିସ୍ଥିତିକୁ ବୁଝନ୍ତୁ ତାପରେ ଯାଇ ତାକୁ ଭୁଲ ବୁଝିବେ ଆଉ ଏଇ ଗୀତରେ ସେଇ କଥା ସେଇ ଭଲ ପାଇବା ସେଇ ସବୁ କାହାଣୀ ଅଛି ଆପଣମାନେ ଗୀତକୁ ଦେଖନ୍ତୁ ପ୍ରଚୁର ମାତ୍ରାରେ ଭଲ ପାଇବା ଦିଅନ୍ତୁ ଧନ୍ୟବାଦ।